ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ ଅବସରରେ ଆଉ କିଛି ସମୟ ଆଉଥରୁ ଦେଶର 75ଟା ସହରର 10 ଲକ୍ଷ ଯୁଆନମାନଙ୍କୁ ନେଇକରି ଗଣଦୌଡ଼ ଆୟୋଜନ କରାଯାଉଛି। ଏହି ଗଣଦୌଡ଼ର ବାର୍ତ୍ତା ହେଉଛି ନିଶାମୁକ୍ତ ଭାରତ। ଏ ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ବିଶାଳ ଗଣଦୌଡ଼ର ଆୟୋଜନ କରାଯାଉଛି। ଗଣଦୌଡ଼କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିବେ। ଆଇବାକେଲ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବାରୁ ଶୁଣାଣିକେ ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଇବା 27 ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତଥି ଆସିକରି ବରହମପୁରଠାରେ ଜାତୀୟ ସ୍ତରୀୟ ସେବା ପର୍ବ କାର୍ଯ୍ୟକ୍ରମଠି ଯୋଗ ଦେବାର ସହିତ ଓଡ଼ିଶା ଆଉ ଦେଶର ଭିନ୍ ଭିନ୍ ରାଜ୍ୟର ବହୁଟି ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମକୁ ନେଇକରି ଗଲାକାଲ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଭୁବନେଶ୍ୱର ଲୋକସେବା ଭବନର କାର୍ଯ୍ୟକ୍ରମର ପ୍ରସ୍ତୁତି ବାବଦେ ସମୀକ୍ଷା କରିଛନ୍। ଏତାର ଆଗନୁ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବରହମପୁର ଗସ୍ତ କରିକରି ରଙ୍ଗେଇ ଲୁଣ୍ଡା ଏୟାରଷ୍ଟ୍ରିପ୍ ପରିସରର ବ୍ୟାପକ ସୁରକ୍ଷା ବାହିନୀ ମୁତୟନ ଟ୍ରାଫିକ୍ ଆଉ ପାର୍କିଂ ବ୍ୟବସ୍ଥାକେ କଡ଼ାକଡ଼ି କରାଯିବାର ବାବଦେ ବରିଷ୍ଠ ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିଥିଲେ। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଅତ୍କା ସଂଖ୍ୟାତି ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବାର ଲାଗି ପ୍ରସ୍ତାବ ରହିଛି। ଜିଲ୍ଲାମାନଙ୍କନ ମିଳିଥିବା ପ୍ରସ୍ତାବମାନଙ୍କୁ ଯାଞ୍ଚ କରାଯାଇକରି ରାଇଜେ 6,264 ଅଙ୍ଗନବାଡ଼ି କେନ୍ଦ୍ରର ଅନୁମୋଦନ ଲାଗି କେନ୍ଦ୍ର ସରକାରଙ୍କୁ ପଠାଯାଇଛି। ସରକାରଙ୍କନୁ ଅନୁମୋଦିତ ହେଲା ଉତରୁ ରାଜ୍ୟ ସରକାର ଜରୁରୀ ପଦକ୍ଷେପ ନେବେ। କଳାହାଣ୍ଡି ଜିଲ୍ଲାନ ସବୁନୁ ଅତ୍କା 725 କେନ୍ଦ୍ର ଖୋଲାବାର ପ୍ରସ୍ତାବ ରହିଛି। ଗଲାକାଲି ବିଧାନସଭା ନ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍। ଆଜ୍ ଆନ୍ତର୍ଜାତୀୟ ଶାନ୍ତି ଦିବସ। ଆନ୍ତର୍ଜାତୀୟ ସ୍ତରଥି ଦେଶ ଆର୍ ଦେଶର ଲୋକମାନଙ୍କ ଭିତରେ ଶାନ୍ତି ଆର୍ ଭାଇଚାରା ରଖବାର ଲାଗି ମିଳିତ ଜାତିସଂଘ ତରଫରୁ 1982 ଆଜିର ଦିନକେ ବିଶ୍ୱଶାନ୍ତି ଦିବସ ପାଳନ କରାଯାଉଛି। ଧୂପ ପାରା ଉଡ଼େଇକରି ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରାଯାଉଛି। ଶାନ୍ତି ଦିବସର ଇ ବଛରର ବାର୍ତ୍ତା ହେଉଛି ଶାନ୍ତିପୂର୍ଣ୍ଣ ପୃଥିବୀ ଲାଗି ଏହାଦେ କାମ କରୁନ୍। କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗଲାକାଲି ରାଜ୍ୟ ବିହନ ଉପକମିଟି ଉପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ବୈଠକଟି ଆଲୋଚନା ଉତରୁ 15 ଉଚ୍ଚା ଦର୍ଜାର ଉଦ୍ୟାନ କୃଷି ଫସଲ କିସମକେ ଅନୁମୋଦନ କରାଯାଇଛି। ସମ୍ବଲପୁରର ସମଲେଇଗୁଡ଼ିନ ଆଜ୍ ମହାଳୟା ଅବସରରେ ମା ସମଲେଇ ଭକତମାନଙ୍କୁ ଧବଲମୁଖୀ ବେଶ୍ଠି ଦର୍ଶନ ଦେଉଛନ୍। ସେନ୍ତା ମା ପାଟନେଶ୍ୱରୀଙ୍କର ଭିଲ୍ ଧବଲମୁଖୀ ବେଶ୍ କରାଯାଇଛି। ଏ ବାବଦେ ସମଲେଇ ମନ୍ଦିରର ମୁଖ୍ୟ ପୂଜକ କହିଛନ୍,
ଆଜି ମାଙ୍କର ମହାଲୟା ଭେଷ ହେ ଯେନ୍ତା ନୀତି ଚଲ୍ସି ଯଦି ଅଲଗା ନୀତି ଚଲ୍ସି ଆଉ ଏଠି ଠିକ୍ ମାଙ୍କୁ ଆମେ 12:30 3 ତମ ଆମର ଭେଷ ହେଇଥିଲା। ଭେଷ ସରିଲା ପରେ ପୂଜାରୀମାନେ ମାଙ୍କ ଗଭୀରାକେ ବନ୍ଦ କରି ଗଧା ପଧା କରି ଯାଇଥିଲେ। ଗଧା ପଧା କରି ଆଇଲା ବେଳେ 4 ମାଙ୍କୁ ଗଙ୍ଗାଜଳରେ ଗଧେଇ କରି ନୂଆ ବସ୍ତ୍ର ପିନ୍ଧେଇ କରି ଫୁଲ ପିନ୍ଧେଇ କରି ତାଙ୍କୁ ଠିକ 4:30 ମାଙ୍କର ମଙ୍ଗଳଆଳତି କଲେ। ମଙ୍ଗଳଆଳତି ସରିଲା ପରେ ଏବେ ମାଙ୍କୁ ଲୋକମାନଙ୍କୁ ଛଡ଼ା ହେଉଛି ଗଙ୍ଗା ନିର୍ଦ୍ଦେଶ କରିବାରେ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କର ଅଧ୍ୟକ୍ଷତାରେ ଗଲାକାଲି ଛତିଶା ନିଯୋଗ ଆଉ ନୀତି ସବ୍କମିଟିର ଜରୁରୀ ବୈଠକ ହୋଇଯାଇଛି। ଆଇବା କାର୍ତ୍ତିକ ମାସେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥାକେ ନେଇକରି ବୈଠକଟି ନିଷ୍ପତ୍ତି ନିଆଯାଇଥିବା ବେଳେ ଏଥିଲାଗି ମାର୍ଗଦର୍ଶିକା ତିଆରି କରାଯାଉଥିବାର ବାବଦେ ସୂଚନା ମିଳିଛି। କେନ୍ଦ୍ର ସରକାର ସେବା ଆଉ ସୁଶାସନ ଆର୍ ଜନସେବା ଆଉ ସୁଶାସନ ମନ୍ତ୍ରଥି ପରିଚାଳିତ ହୋଇକରି ସାଧାରଣ ଲୋକର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ଗଲା 11 ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଦେଶେ କର ବ୍ୟବସ୍ଥାଟି ବହୁତଟି ସୁଧାର ଆସିଛି। ଖାସକରି ମଧ୍ୟବିତ୍ତ ଶ୍ରେଣୀର ଲୋକ ଲାଗି କରକେ ସରଳୀକରଣ କରବାର ସହିତ ସେମାନଙ୍କର ଆୟ ଉପରେ ଜୋର୍ ଦିଆହୋଇଛି। 2025-26 କେନ୍ଦ୍ର ବଜେଟ୍ଟି ହୋଇଥିବା କର ସଂସ୍କାରଥି ସରକାର ମଧ୍ୟବିତ୍ତ ଶ୍ରେଣୀ ଲୋକ ନଜରଥି ରଖିକରି ବହୁତଟି ନିଷ୍ପତ୍ତି ନେଇଛନ୍, ଯେନ୍ତାକି 12 ତ କମାନି ଉପରେ ସରକାର କର ଛାଡ଼ କରିଛନ୍। ଆଇବା 24 ଭିତରେ ରାଜ୍ୟର ଉତ୍ତର ଦକ୍ଷିଣ ଉପକୂଳନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏ ସମୟଥି ସୁନ୍ଦରଗଡ଼ ସହିତ ରାଜ୍ୟର 16 ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।